ଓମ୍ ଶାନ୍ତି। 10/3/2026 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି, ମିଠେ ବଚେ, ସବୁଠାରୁ ବଡ଼ ବେମାରୀ ହେଲା ଦେହ ଅଭିମାନ। ଏହାଦ୍ୱାରା ହିଁ ଅଧପତନ ହୋଇଛି, ସେଥିପାଇଁ ଏବେ ଦେହି ଅଭିମାନୀ ହୁଅ। ପ୍ରଶ୍ନ, ତୁମ ସନ୍ତାନମାନଙ୍କର କର୍ମାତୀତ ଅବସ୍ଥା କେବେ ହେବ? ଉତ୍ତର, ଯେତେବେଳେ ଯୋଗବଳ ଦ୍ୱାରା କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରିବ ଏବଂ ପୁରା ପୁରା ଦେହି ଅଭିମାନୀ ହେବ। ଏହି ଦେହ ଅଭିମାନର ରୋଗ ହିଁ ସବୁଠାରୁ ବଡ଼ ରୋଗ, ଏହାଦ୍ୱାରା ହିଁ ଦୁନିଆ ପତିତ ହୋଇଛି। ଦେହି ଅଭିମାନୀ ହେଲେ ବହୁତ ଖୁସି ଏବଂ ନିଶା ରହିବ, ଚାଲିଚଲଣ ମଧ୍ୟ ସୁଧୁରି ଯିବ। ଗୀତ, ରାତ କି ରାହି ହକ୍ ମତ ଜାନା। ଓମ୍ ଶାନ୍ତି। ଯାତ୍ରୀର ଅର୍ଥକୁ ତ ପିଲାମାନେ ଶୁଣିଲେ, ଏହି କଥାକୁ ତ ତୁମ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ। ତୁମେମାନେ ଯେଉଁ ଦେବୀ ଦେବତା ଥିଲ ତ ମନୁଷ୍ୟ, କିନ୍ତୁ ତୁମର ଚରିତ୍ର ବହୁତ ଭଲ ଥିଲା। ତୁମେ ସର୍ବଗୁଣ ସମ୍ପନ୍ନ, ଷୋଳ କଲା ସମ୍ପୂର୍ଣ୍ଣ ଥିଲ, ତୁମେମାନେ ବିଶ୍ୱର ମାଲିକ ଥିଲ। ତେବେ ହୀରାତୁଲ୍ୟରୁ କଉଡ଼ିତୁଲ୍ୟ କିପରି ହେଲ, ଏକଥା କୌଣସି ମନୁଷ୍ୟ ଜାଣିନାହାନ୍ତି। ତୁମେମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ପରିବର୍ତ୍ତନ ହୋଇଛ, ଏବେ ତୁମେମାନେ ଦେବତା ହୋଇନାହ, ପରିବର୍ତ୍ତନ ହେଉଛ। କେହି ଅଳ୍ପ ବଦଳିଛନ୍ତି, କାହାର 5 ଶତକଡ଼ା, କାହାର 10 ଶତକଡ଼ା, ଚରିତ୍ର ବଦଳି ଚାଲିଛି। ଦୁନିଆକୁ ଏକଥା ଜଣା ନାହିଁ ଯେ ଭାରତ ହିଁ ସ୍ୱର୍ଗ ଥିଲା। କହୁଛନ୍ତି ମଧ୍ୟ, ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବେ ଭାରତରେ ଦେବୀ ଦେବତାମାନେ ଥିଲେ। ତାଙ୍କଠାରେ ଏପରି ଗୁଣ ଥିଲା ଯେ ସେମାନଙ୍କୁ ଭଗବାନ ଭଗବତୀ ବୋଲି କୁହାଯାଉଥିଲା। ଏବେ ତ ସେହି ଗୁଣ ନାହିଁ। ମନୁଷ୍ୟମାନେ ବୁଝିପାରୁନାହାନ୍ତି, ଯେଉଁ ଭାରତ ଏତେ ସାହୁକାର ଥିଲା, ତାର ପୁଣି ଅଧୋଗତି କିପରି ହେଲା। ଏହା ମଧ୍ୟ ବାବା ହିଁ ବସି ବୁଝାଉଛନ୍ତି। ତୁମେମାନେ ମଧ୍ୟ ଏକଥାକୁ ବୁଝାଇ ପାରିବ, କାରଣ ତୁମମାନଙ୍କର ଜୀବନ ପରିବର୍ତ୍ତନ ହୋଇଯାଇଛି। ବାବା କହୁଛନ୍ତି, ପିଲାମାନେ, ତୁମେମାନେ ଯେତେବେଳେ ଦେବୀ ଦେବତା ଥିଲ ସେତେବେଳେ ଆତ୍ମ ଅଭିମାନୀ ଥିଲ, ପୁଣି ଯେତେବେଳେ ରାବଣର ରାଜ୍ୟ ଆରମ୍ଭ ହେଲା ସେତେବେଳେ ଦେହ ଅଭିମାନୀ ହୋଇଗଲ। ଏହି ଦେହ ଅଭିମାନର ସବୁଠାରୁ ବଡ଼ ବେମାରୀ ତୁମକୁ ଲାଗିଯାଇଛି। ସତ୍ୟଯୁଗରେ ତୁମେ ଆତ୍ମ ଅଭିମାନୀ ଥିଲ, ତେଣୁ ବହୁତ ସୁଖୀ ଥିଲ, କିନ୍ତୁ ତୁମକୁ ଏପରି କିଏ କରିଲା, ଏକଥା କେହି ବି ଜାଣିନାହାନ୍ତି। ବାବା ଆସି ବୁଝାଉଛନ୍ତି, ତୁମର ଅଧପତନ କାହିଁକି ହେଲା? ତୁମେମାନେ ନିଜର ଧର୍ମକୁ ଭୁଲି ଯାଇଛ। ଭାରତ ୱର୍ଥ ନଟ୍ ଏ ପେନି, ଅର୍ଥାତ୍ ମୂଲ୍ୟହୀନ ହୋଇଗଲା। ତାର ମୂଳ କାରଣ କ'ଣ? ଦେହ ଅଭିମାନ। ଏହି ଡ୍ରାମା ମଧ୍ୟ ପୂର୍ବ ନିର୍ମିତ। ମନୁଷ୍ୟ ଏକଥା ଜାଣିନାହାନ୍ତି ଯେ ଭାରତ ଏତେ ସାହୁକାର ଥିଲା, ପୁଣି ଗରିବ କିପରି ହେଲା। ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ, ପୁଣି ଆମେ କିପରି ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହେଲୁ। ବାବା ବୁଝାଉଛନ୍ତି, ରାବଣ ରାଜ୍ୟ ହେବା ଦ୍ୱାରା ତୁମେ ଦେହ ଅଭିମାନୀ ହୋଇଗଲ, ତେଣୁ ତୁମର ଏହିପରି ଅବସ୍ଥା ହେବାକୁ ଲାଗିଲା। ସିଢ଼ି ଚିତ୍ରରେ ମଧ୍ୟ ଦେଖାଯାଇଛି ତୁମମାନଙ୍କର କିପରି ଅଧୋଗତି ହେଲା। ୱର୍ଥ ନଟ୍ ଏ ପେନିର ମୁଖ୍ୟ କାରଣ ହେଲା ଦେହ ଅଭିମାନ। ଏକଥା ମଧ୍ୟ ବାବା ବସି ବୁଝାଉଛନ୍ତି, ଶାସ୍ତ୍ରରେ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବୋଲି ବର୍ଷ ଲେଖି ଦେଇଛନ୍ତି। ଆଜିକାଲି ଖ୍ରୀଷ୍ଟିଆନମାନେ ବହୁତ ବୁଦ୍ଧିବାନ, ସେମାନେ ମଧ୍ୟ କହୁଛନ୍ତି, ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବେ ଭାରତ ସ୍ୱର୍ଗ ଥିଲା। ଭାରତବାସୀ ଏକଥା ବୁଝିପାରୁନାହାନ୍ତି ଯେ ପ୍ରାଚୀନ ଭାରତ ହିଁ ଥିଲା ଯାହାକୁ ସ୍ୱର୍ଗ ହେଭିନ୍ କୁହାଯାଉଥିଲା। ଆଜିକାଲି ଭାରତର ସମ୍ପୂର୍ଣ୍ଣ ଇତିହାସ ଭୂଗୋଳକୁ ତ କେହି ଜାଣି ହିଁ ନାହାନ୍ତି। କିଛି ସନ୍ତାନମାନଙ୍କ ପାଖରେ କିଛି ଜ୍ଞାନ ରହିଛି, ତେଣୁ ଦେହ ଅଭିମାନ ଆସିଯାଉଛି। ଭାବୁଛନ୍ତି ଆମ ପରି କେହି ନାହାନ୍ତି। ବାବା ବୁଝାଉଛନ୍ତି, ଭାରତର ଏପରି ଦୁର୍ଦ୍ଦଶା କାହିଁକି ହେଲା, ଗାନ୍ଧୀ ବାପୁ ମଧ୍ୟ କହୁଥିଲେ, ହେ ପତିତ ପାବନ, ଆସ ଆସି ରାମ ରାଜ୍ୟର ସ୍ଥାପନା କର। ତେବେ ଆତ୍ମାକୁ ନିଶ୍ଚିତ ଭାବରେ କେବେ ନା କେବେ ବାବାଙ୍କ ଠାରୁ ସୁଖ ମିଳିଥିଲା, ସେଥିପାଇଁ ପତିତ ପାବନଙ୍କୁ ସ୍ମରଣ କରୁଛନ୍ତି। ବାବା ବୁଝାଉଛନ୍ତି, ମୋର ପିଲାମାନେ ଯିଏକି ଶୂଦ୍ରରୁ ପରିବର୍ତ୍ତନ ହୋଇ ବ୍ରାହ୍ମଣ ହୋଇଛନ୍ତି, ସେମାନେ ମଧ୍ୟ ପୁରା ଦେହୀ ଅଭିମାନୀ ହେଉନାହାନ୍ତି, ଘଡ଼ି ଘଡ଼ି ଦେହ ଅଭିମାନରେ ଆସିଯାଉଛନ୍ତି। ଏହା ହେଉଛି ସବୁଠାରୁ ପୁରୁଣା ରୋଗ ଯାହାଦ୍ୱାରା ଭାରତର ଏହି ଅବସ୍ଥା ହୋଇଛି। ତେବେ ଦେହୀ ଅଭିମାନୀ ହେବାରେ ବହୁତ ମେହନତ ରହିଛି। ତୁମେମାନେ ଯେତେ ଦେହୀ ଅଭିମାନୀ ହେବ, ସେତେ ବାବାଙ୍କୁ ସ୍ମରଣ କରିପାରିବ। ପୁଣି ଅସରନ୍ତି ଖୁସି ମଧ୍ୟ ରହିବା ଦରକାର। ଗାୟନ କରାଯାଏ, ଚିନ୍ତା ଥିଲା ପାର ବ୍ରହ୍ମରେ ରହୁଥିବା ପରମେଶ୍ୱରଙ୍କର, ସେ ମିଳିଗଲେ ତାଙ୍କଠାରୁ ଏକୋଇଶ ଜନ୍ମର ବର୍ଷା ବା ସମ୍ପତ୍ତି ମିଳୁଛି, ବାକି କ'ଣ ଦରକାର? ତୁମେ କେବଳ ଦେହୀ ଅଭିମାନୀ ହୁଅ, ମତେ ମନେ ପକାଅ, ଭଲେ ଗୃହସ୍ଥ ବ୍ୟବହାରରେ ରୁହ। ସାରା ଦୁନିଆର ମନୁଷ୍ୟମାନେ ଦେହ ଅଭିମାନରେ ଅଛନ୍ତି। ଯେଉଁ ଭାରତ ଏତେ ଶ୍ରେଷ୍ଠ ଥିଲା ତାର ଏବେ ଅଧପତନ ହୋଇଯାଇଛି। ବାସ୍ତବରେ ଏହାର ଇତିହାସ ଭୂଗୋଳ କ'ଣ ତାହା କେହି ବି କହିପାରିବେ ନାହିଁ, ଏକଥା କୌଣସି ଶାସ୍ତ୍ରରେ ନାହିଁ। ଦେବତାମାନେ ଆତ୍ମ ଅଭିମାନୀ ଥିଲେ, ଜାଣିଥିଲେ ଯେ ଗୋଟିଏ ଦେହକୁ ଛାଡ଼ି ଆଉ ଗୋଟିଏ ନେବାକୁ ହେବ। ସେମାନେ ପରମାତ୍ମ ଅଭିମାନୀ ନଥିଲେ। ତୁମେ ଯେତେ ଯେତେ ବାବାଙ୍କୁ ସ୍ମରଣ କରିବ, ସେତେ ସେତେ ଦେହୀ ଅଭିମାନୀ ହୋଇ ରହିବ, ଏବଂ ସେତେ ବହୁତ ମିଠା ମଧ୍ୟ ହେବ। ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ଲଢ଼େଇ ଝଗଡ଼ା ମାଙ୍କଡ଼ପଣିଆ ଆସିଯାଉଛି, ଏକଥା ଶିବ ବାବା ବୁଝାଉଛନ୍ତି ଏବଂ ବ୍ରହ୍ମା ବାବା ମଧ୍ୟ ବୁଝୁଛନ୍ତି। କିନ୍ତୁ ପିଲାମାନେ ଦେହ ଅଭିମାନରେ ଆସି ଶିବ ବାବାଙ୍କୁ ଭୁଲି ଯାଉଛନ୍ତି। ଭଲ ଭଲ ସନ୍ତାନମାନେ ମଧ୍ୟ ବହୁତ ଦେହ ଅଭିମାନରେ ରହୁଛନ୍ତି, ଦେହୀ ଅଭିମାନୀ ହେଉନାହାନ୍ତି। ତୁମେ କାହାକୁ ବି ଏହି ବେହଦର ଇତିହାସ ଭୂଗୋଳ ବୁଝାଇ ପାରିବ? ବରାବର ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀମାନଙ୍କର ରାଜଧାନୀ ଥିଲା, କିନ୍ତୁ ଏହି ଡ୍ରାମା ସମ୍ବନ୍ଧରେ କାହାକୁ ହେଲେ ଜଣା ନାହିଁ। ଭାରତ ଯାହାର କି ଏତେ ଅଧପତନ ହୋଇଯାଇଛି, ତାର ମୂଳଦୁଆ ହେଉଛି ଦେହ ଅଭିମାନ। ପିଲାମାନଙ୍କ ଭିତରେ ମଧ୍ୟ ଦେହ ଅଭିମାନ ଆସିଯାଉଛି। ଏକଥା ବୁଝୁନାହାନ୍ତି ଯେ ଆମକୁ କିଏ ନିର୍ଦ୍ଦେଶ ଦେଉଛନ୍ତି। ସର୍ବଦା ଭାବିବା ଉଚିତ ଯେ ଏହିସବୁ କଥା ଆମକୁ ଶିବ ବାବା କହୁଛନ୍ତି। ଶିବ ବାବାଙ୍କୁ ସ୍ମରଣ ନ କରିବା ଦ୍ୱାରା ଦେହ ଅଭିମାନରେ ଆସିଯାଉଛନ୍ତି। ସାରା ଦୁନିଆ ଦେହ ଅଭିମାନୀ ହୋଇଯାଇଛି, ତେଣୁ ବାବା କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କର, ମୋତେ ମନେ ପକାଅ। ଆତ୍ମା ଏହି ଦେହ ଦ୍ୱାରା ଶୁଣୁଛି, ଏଠାରେ ଅଭିନୟ କରୁଛି। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ଯଦିଓ ଭାଷଣ ବହୁତ ଭଲ କରିପାରୁଛନ୍ତି, କିନ୍ତୁ ଚଳଣି ମଧ୍ୟ ଭଲ ହେବା ଦରକାର ନା? ଦେହ ଅଭିମାନ ଥିବା କାରଣରୁ ଫେଲ୍ ହୋଇଯାଉଛନ୍ତି, ସେହି ଖୁସି ଅଥବା ନିଶା ରହୁନାହିଁ। ତାଙ୍କ ଦ୍ୱାରା ବଡ଼ ବିକର୍ମ ହେବା କାରଣରୁ ବହୁତ ବଡ଼ ଦଣ୍ଡର ଭାଗିଦାର ମଧ୍ୟ ହୋଇଯାଆନ୍ତି। ଦେହ ଅଭିମାନୀ ହେବା ଦ୍ୱାରା ବହୁତ କ୍ଷତି ହୋଇଥାଏ, ବହୁତ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ବାବା କହୁଛନ୍ତି, ଏହା ଗଡ଼ଲି ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ଅଟେ ନା? ଭଗବାନଙ୍କ ଗଭର୍ଣ୍ଣମେଣ୍ଟର ରାଇଟ୍ ହ୍ୟାଣ୍ଡ ବା ଡାହାଣ ହାତ ହେଉଛନ୍ତି ଧର୍ମରାଜ। ତୁମେମାନେ ଭଲ କର୍ମ କରୁଛ, ତେଣୁ ତାର ଭଲ ଫଳ ମିଳୁଛି। ଯଦି ଖରାପ କର୍ମ କରିବ, ତେବେ ତାର ଦଣ୍ଡଭୋଗ କରିବାକୁ ପଡ଼ିବ। ସମସ୍ତେ ଗର୍ଭ ଜେଲରେ ମଧ୍ୟ ଦଣ୍ଡଭୋଗ କରିଥାନ୍ତି। ଏ ସମ୍ବନ୍ଧରେ ମଧ୍ୟ ଏକ କାହାଣୀ ରହିଛି। ଏହିସବୁ କଥା ବର୍ତ୍ତମାନ ସମୟର। ତେବେ ସବୁ ମହିମା ଏକମାତ୍ର ବାବାଙ୍କର, ଅନ୍ୟ କାହାରି ମହିମା ନାହିଁ। ସେଥିପାଇଁ ଲେଖାଯାଉଛି ତ୍ରିମୂର୍ତ୍ତି ଶିବ ଜୟନ୍ତୀ ହେଉଛି ହୀରାତୁଲ୍ୟ ଜୟନ୍ତୀ, ବାକି ସବୁ କୌଡ଼ି ତୁଲ୍ୟ, କାରଣ ଶିବ ବାବାଙ୍କ ବ୍ୟତୀତ କେହି ପାବନ କରିପାରିବେ ନାହିଁ। ଆତ୍ମା ପାବନ ହେଉଛି, ପୁଣି ରାବଣ ପତିତ କରିଦେଉଛି। ଯେଉଁଥିପାଇଁ ସମସ୍ତେ ଦେହ ଅଭିମାନୀ ହୋଇଯାଇଛନ୍ତି, ଏବେ ତୁମେ ଦେହି ଅଭିମାନୀ ହେଉଛ। ଏହି ଦେହି ଅଭିମାନୀ ଅବସ୍ଥା ଏକୋଇଶ ଜନ୍ମ ପର୍ଯ୍ୟନ୍ତ ରହୁଛି। ତେଣୁ ଜଣଙ୍କର ହିଁ ସମର୍ପଣର ଗାୟନ ରହିଛି। ଶିବ ବାବା ଭାରତକୁ ସ୍ୱର୍ଗ କରୁଛନ୍ତି, ଏକଥା କାହାକୁ ଜଣା ନାହିଁ ଯେ ଶିବ ବାବା କେବେ ଆସିଲେ। ତାଙ୍କର ଇତିହାସ ତ ପ୍ରଥମେ ଆବଶ୍ୟକ। ପରମ ପିତା ପରମାତ୍ମାଙ୍କୁ ହିଁ ଶିବ କୁହାଯାଉଛି। ତୁମେ ଜାଣିଛ ଯେ ଦେହ ଅଭିମାନ ଯୋଗୁଁ ହିଁ ସମସ୍ତଙ୍କର ଅଧପତନ ହୋଇଛି। ତେବେ ଯାଇ ଉତ୍ଥାନ କରିବା ପାଇଁ ବାବା ଆସିବେ। ଉତ୍ଥାନ ଏବଂ ପତନ, ଉତ୍ଥାନ ଏବଂ ପତନ, ଦିନ ଏବଂ ରାତି। ଜ୍ଞାନ ସୂର୍ଯ୍ୟଙ୍କର ଉଦୟ ହେଲା, ଅଜ୍ଞାନ ଅନ୍ଧକାର ବିନାଶ। ସବୁଠାରୁ ଅଧିକ ଅଜ୍ଞାନ ହେଉଛି ଏହି ଦେହ ଅଭିମାନ। ଆତ୍ମା ବିଷୟରେ ତ କାହାକୁ ହେଲେ ଜଣା ନାହିଁ। ଆତ୍ମା ସୋ ପରମାତ୍ମା ବୋଲି କହିଦେଉଛନ୍ତି, ସେଥିପାଇଁ କେତେ ଅପଆତ୍ମା ହୋଇଯାଇଛନ୍ତି, ସେଥିପାଇଁ ସବୁର ଅଧପତନ ହୋଇଯାଇଛି। ଚଉରାଶୀ ଜନ୍ମ ନେଇ ସିଢ଼ି ତଳକୁ ଖସି ଆସିଛନ୍ତି। ଏହିପରି ଖେଳ ତିଆରି ହୋଇଛି। ଏହି ବିଶ୍ୱର ଇତିହାସ ଭୂଗୋଳକୁ ତୁମେ ସନ୍ତାନମାନେ ଜାଣିଛ, ଆଉ କେହି ଜାଣିନାହାନ୍ତି। ବିଶ୍ୱର ଅଧପତନ କିପରି ହେଲା ସେମାନେ ତ ଭାବୁଛନ୍ତି ଯେ ବିଜ୍ଞାନ ଦ୍ୱାରା ବହୁତ ଉନ୍ନତି ହୋଇଛି। ଏକଥା ବୁଝୁନାହାନ୍ତି ଯେ ଦୁନିଆ ଆହୁରି ପତିତ ନରକ ହୋଇଯାଇଛି, କାରଣ ଦେହ ଅଭିମାନ ବହୁତ ରହିଛି। ବାବା କହୁଛନ୍ତି, ଏବେ ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଭଲ ଭଲ ମହାରଥୀମାନେ ଢେର ଅଛନ୍ତି, ଜ୍ଞାନ ବହୁତ ଭଲ ଶୁଣାଉଛନ୍ତି, କିନ୍ତୁ ଦେହ ଅଭିମାନ ସମ୍ପୂର୍ଣ୍ଣ ରୂପେ ହଟିନାହିଁ। ଦେହ ଅଭିମାନ ଥିବା କାରଣରୁ କାହା ପାଖରେ କ୍ରୋଧର ଅଂଶ, କାହା ଭିତରେ ମୋହର ଅଂଶ କିଛି ନା କିଛି ରହିଛି। ତେବେ ସମସ୍ତଙ୍କର ଚରିତ୍ର ସୁଧୁରିବା ଦରକାର ନା, ବହୁତ ବହୁତ ମିଠା ହେବା ଦରକାର। ସେଥିପାଇଁ ଉଦାହରଣ ଦିଆଯାଇଛି ଯେ ସେଠାରେ ଛେଲି ବାଘ ଏକତ୍ର ପାଣି ପିଇଥାନ୍ତି, ଦୁଃଖଦାୟୀ ଜୀବଜନ୍ତୁ ସେଠାରେ ରହିବେ ନାହିଁ। ଏହିସବୁ କଥାକୁ ମଧ୍ୟ ମୁସ୍କିଲରେ କେହି କେହି କ୍ରମ ଅନୁସାରେ ବୁଝୁଛନ୍ତି। କର୍ମଭୋଗ ସମାପ୍ତ ହୋଇଯାଉ, କର୍ମାତୀତ ଅବସ୍ଥା ହୋଇଯାଉ, ଏହା ମୁସ୍କିଲରେ ହେଉଛି। ବହୁତ ଦେହ ଅଭିମାନରେ ଆସିଯାଉଛନ୍ତି, ଜଣାପଡ଼ୁନାହିଁ ଆମକୁ ଏହି ମତ କିଏ ଦେଉଛନ୍ତି। ଶ୍ରୀମତ ଶ୍ରୀକୃଷ୍ଣଙ୍କ ଦ୍ୱାରା କିପରି ମିଳିବ? ଶିବ ବାବା କହୁଛନ୍ତି, ମୁଁ ଏହାଙ୍କ ବିନା କିପରି ଶ୍ରୀମତ ଦେବି? ଇଏ ମୋର ସ୍ଥାୟୀ ରଥ ଅଟନ୍ତି। ତେଣୁ ଦେହ ଅଭିମାନରେ ଆସି ଓଲଟା ସିଧା କର୍ମ କରି ଅଯଥାରେ ନିଜର ବର୍ବାଦି କର ନାହିଁ, ନଚେତ ଫଳାଫଳ କ'ଣ ହେବ? ବହୁତ କମ୍ ପଦ ପାଇବ, ପାଠୁଆଙ୍କ ଆଗରେ ଅପାଠୁଆ ବୋଝ ବୋହିବେ। ବହୁତ କହୁଛନ୍ତି ଭାରତର ଇତିହାସ ଭୂଗୋଳ ଯାହାକି ସମ୍ପୂର୍ଣ୍ଣ ଭାବେ ରହିବା ଦରକାର, ତାହା ନାହିଁ। ତେଣୁ ତାଙ୍କୁ ବୁଝାଇବାକୁ ପଡ଼ିବ, ଏକଥା ତୁମମାନଙ୍କ ବ୍ୟତୀତ କେହି ବୁଝାଇ ପାରିବେ ନାହିଁ, କିନ୍ତୁ ସେଥିପାଇଁ ଦେହି ଅଭିମାନୀ ସ୍ଥିତି ଆବଶ୍ୟକ, ଏବଂ ସେହିମାନେ ହିଁ ଉଚ୍ଚ ପଦ ପାଇପାରିବେ। ଏବେ ତ କାହାର କର୍ମାତୀତ ଅବସ୍ଥା ହୋଇନାହିଁ, ଏହାଙ୍କ ଉପରେ ତ ବହୁତ ଦାୟିତ୍ୱ ରହିଛି, କେତେ ଚିନ୍ତା ରହୁଛି। ଯଦିଓ ଜାଣୁଛନ୍ତି ଯେ ସବୁ ଡ୍ରାମା ଅନୁସାରେ ହେଉଛି, ତଥାପି ବି ବୁଝାଇବା ପାଇଁ ଯୁକ୍ତି ତ ରଚନା କରିବାକୁ ପଡ଼ିବ ନା। ସେଥିପାଇଁ ବାବା କହୁଛନ୍ତି, ତୁମେ ଅଧିକ ଦେହି ଅଭିମାନୀ ହୋଇପାରିବ, ତୁମ ଉପରେ କୌଣସି ବୋଝ ନାହିଁ। ବାବାଙ୍କ ଉପରେ ତ ବହୁତ ବୋଝ ରହିଛି, ମୁଖ୍ୟତଃ ପ୍ରଜାପିତା ବ୍ରହ୍ମା ଅଟନ୍ତି ନା, କିନ୍ତୁ ଏକଥା କାହାକୁ ଜଣା ନାହିଁ ଯେ ଏହାଙ୍କ ଶରୀରରେ ଶିବ ବାବା ଅଛନ୍ତି। କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ କେହି ମୁସ୍କିଲରେ ଏହି ନିଶ୍ଚୟରେ ରହୁଛନ୍ତି, ତେଣୁ ଏହି ବିଶ୍ୱର ଇତିହାସ ଭୂଗୋଳ ଜାଣିବା ଦରକାର ନା। ଭାରତରେ କେବେ ସ୍ୱର୍ଗ ଥିଲା, ପୁଣି କେଉଁ ଆଡ଼େ ଗଲା, କିପରି ପତନ ହେଲା, ଏକଥା କାହାକୁ ଜଣା ନାହିଁ। ତୁମେମାନେ ଯେ ପର୍ଯ୍ୟନ୍ତ ନ ବୁଝାଇଛ ସେ ପର୍ଯ୍ୟନ୍ତ କେହି ବୁଝିପାରିବେ ନାହିଁ। ସେଥିପାଇଁ ବାବା ନିର୍ଦ୍ଦେଶ ଦେଉଛନ୍ତି, ଲେଖାପଢ଼ା କରି ସ୍କୁଲମାନଙ୍କରେ ବିଶ୍ୱର ଇତିହାସ ଭୂଗୋଳ ବୁଝାଇବା ଦରକାର। ଭାରତର ଅଧପତନ ଉପରେ ଭାଷଣ କରିବା ଉଚିତ। ଭାରତ ହୀରାତୁଲ୍ୟ ଥିଲା, ତାହା ପୁଣି କଉଡ଼ିତୁଲ୍ୟ କିପରି ହେଲା, କଉଡ଼ିତୁଲ୍ୟ ହେବା ପାଇଁ କେତେ ବର୍ଷ ଲାଗିଲା, ସେ କଥା ଆମେ ବୁଝାଉଛୁ। ତୁମେମାନେ ପର୍ଚ୍ଚା ଏପରି ତିଆରି କରି ଉଡ଼ାଜାହାଜରୁ ମଧ୍ୟ ପକାଇ ପାରିବ, କିନ୍ତୁ ବୁଝାଇବା ବାଲା ବହୁତ ବୁଦ୍ଧିବାନ ହେବା ଉଚିତ। ଯଦି ଗଭର୍ଣ୍ଣମେଣ୍ଟ ଚାହୁଁଛି, ତେବେ ଗଭର୍ଣ୍ଣମେଣ୍ଟର ହିଁ ହଲ୍ ବିଜ୍ଞାନ ଭବନ, ଯାହାକି ଦିଲ୍ଲୀରେ ଅଛି, ସେଠାକୁ ସମସ୍ତଙ୍କୁ ଡାକିବା ଉଚିତ। ଖବରକାଗଜରେ ମଧ୍ୟ ବାହାର କରାଯିବା ଉଚିତ। କାର୍ଡ ମଧ୍ୟ ସମସ୍ତଙ୍କ ପାଖକୁ ପଠାଇ ଦେବା ଉଚିତ। ଆମେ ତୁମକୁ ସାରା ବିଶ୍ୱର ଇତିହାସ ଭୂଗୋଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୁଝାଉଛୁ, ତେବେ ସେମାନେ ସ୍ୱତଃ ଆସିବେ ଏବଂ ଯିବେ। ଏଥିରେ ପଇସାର ତ କିଛି କଥା ହିଁ ନାହିଁ। ମନେକର ଆମକୁ କେହି ମିଳିଗଲେ, ଉପହାର ଦେଲେ, ତେବେ ତାହା ତ ଆମେ ନେଇପାରିବା ନାହିଁ। ସେ ସବୁକୁ ସେବାରେ ଲଗାଇ ଦେବା ଉଚିତ, ବାକି ଆମେ ନେଇପାରିବୁ ନାହିଁ। ବାବା କହୁଛନ୍ତି, ମୁଁ ତୁମଠାରୁ ଦାନ ନେଇ କଣ କରିବି, ଯାହା ପୁଣି ଭରି କରି ଦେବାକୁ ପଡ଼ିବ। ମୋ ପକ୍କା ବେପାରୀ ଅଟେ। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତ ପିତା ବାପଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଦେହ ଅଭିମାନର ବଶୀଭୂତ ହୋଇ କୌଣସି ପ୍ରକାରର ଓଲଟା ସିଧା କାର୍ଯ୍ୟ କରିବାର ନାହିଁ। ଦେହି ଅଭିମାନୀ ହେବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ନିଜର ଚାଲିଚଳନକୁ ଧୀରେ ଧୀରେ ସୁଧାରିବାକୁ ହେବ। ଦୁଇ ନମ୍ବର, ବହୁତ ବହୁତ ମିଠା ତଥା ଶୀତଳ ହେବାକୁ ପଡ଼ିବ। ନିଜ ଭିତରେ ଥିବା କ୍ରୋଧ ବା ମୋହର ଭୂତଗୁଡ଼ିକୁ ବାହାର କରିଦେବାକୁ ହେବ। ବରଦାନ, ସମସ୍ତଙ୍କୁ ରିଗାର୍ଡ ଅର୍ଥାତ୍ ସମ୍ମାନ ଦେବାର ରେକର୍ଡକୁ ଠିକ ରଖି ଖୁସିର ମହାଦାନ ଦେଉଥିବା ପୁଣ୍ୟ ଆତ୍ମା ଭବ। ବର୍ତ୍ତମାନ ସମୟରେ ଚାରିଆଡ଼େ ସମସ୍ତଙ୍କୁ ରିଗାର୍ଡ ଦେବାର ରେକର୍ଡକୁ ଠିକ ରଖିବାର ଆବଶ୍ୟକତା ରହିଛି, ପରେ ପୁଣି ଏହି ରେକର୍ଡ ଚାରିଆଡ଼େ ବାଜିବ। ରିଗାର୍ଡ ଦେବା ଏବଂ ରିଗାର୍ଡ ନେବା, ଛୋଟମାନଙ୍କୁ ମଧ୍ୟ ରିଗାର୍ଡ ଦିଅ। ଏହିଭଳି ରିଗାର୍ଡ ଦେବାର ରେକର୍ଡ ଏବେ ତୁମ ଭିତରୁ ବାହାରିବା ଦରକାର, ତେବେ ଯାଇ ଖୁସିର ଦାନ କରିବା ବାଲା ମହାଦାନୀ ପୁଣ୍ୟ ଆତ୍ମା ହୋଇପାରିବ। କାହାକୁ ବି ସମ୍ମାନ ଦେଇ ଖୁସି କରିଦେବା, ଏହା ବଡ଼ରୁ ବଡ଼ ପୁଣ୍ୟର କାମ ଅଟେ ଏବଂ ସେବା ମଧ୍ୟ ଅଟେ। ସ୍ଲୋଗାନ, ଯଦି ପ୍ରତ୍ୟେକ ମୁହୂର୍ତ୍ତକୁ ଅନ୍ତିମ ମୁହୂର୍ତ୍ତ ମନେ କରି ଚାଲିବ, ତେବେ ସଦା ପ୍ରସ୍ତୁତ ରହିପାରିବ। ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ। ଏକ ନମ୍ବର, ତମୋଗୁଣୀ ମାୟାର ବିସ୍ତାର ସତୋଗୁଣୀ ରଜୋଗୁଣୀ ଏବଂ ତମୋଗୁଣୀ, ଏହି ତିନୋଟି ଶବ୍ଦ ସମସ୍ତେ କହୁଛନ୍ତି, କିନ୍ତୁ ଏହାର ଯଥାର୍ଥ ଅର୍ଥକୁ ବୁଝିବା ବହୁତ ଜରୁରୀ। ମନୁଷ୍ୟମାନେ ଭାବୁଛନ୍ତି ଏହି ତିନୋଟି ଯାକ ଗୁଣ ଏକାଠି ଚାଲି ଆସୁଛି, କିନ୍ତୁ ବିବେକ କ'ଣ କହୁଛି? କ'ଣ ଏହି ତିନୋଟି ଯାକ ଗୁଣ ଏକାଠି ଆସୁଛି, ନା ତିନୋଟି ଗୁଣର ପାର୍ଟ ଅଲଗା ଅଲଗା ଯୁଗରେ ରହୁଛି? ବିବେକ ତ ଏପରି କହୁଛି କି ଏହି ତିନୋଟି ଯାକ ଗୁଣ ଏକା ସମୟରେ ନଥାଏ। ସତ୍ୟଯୁଗରେ ମନୁଷ୍ୟମାନଙ୍କ ଭିତରେ ସତଗୁଣ, ଦ୍ୱାପରରେ ରଜଗୁଣ ଏବଂ କଳିଯୁଗରେ ତ ତମଗୁଣ ଥାଏ। ଯେତେବେଳେ ସତ୍ୱଗୁଣ ଥାଏ, ସେତେବେଳେ ରଜତମ ଗୁଣ ନଥାଏ, ଏବଂ ଯେତେବେଳେ ରଜଗୁଣ ଥାଏ, ସେତେବେଳେ ସତ୍ୱଗୁଣ ନଥାଏ। ମନୁଷ୍ୟମାନେ ତ ଏପରି ଭାବି ନେଇଛନ୍ତି ଯେ ଏହି ତିନୋଟି ଗୁଣ ଏକାଠି ଚାଲି ଆସୁଛି, କିନ୍ତୁ ଏକଥା କହିବା ସମ୍ପୂର୍ଣ୍ଣ ଭୁଲ। ସେମାନେ ଭାବୁଛନ୍ତି ଯେତେବେଳେ ମନୁଷ୍ୟ ସତ୍ୟ କଥା କହେ, କୌଣସି ପାପକର୍ମ କରେ ନାହିଁ, ସେତେବେଳେ ସତ୍ୱଗୁଣ ହୋଇଥାଏ, କିନ୍ତୁ ବିବେକ କହୁଛି, ଯେତେବେଳେ ଆମେ ସତ୍ଵଗୁଣ ବୋଲି କହୁଛେ, ଏହାର ଅର୍ଥ ହେଲା ସମ୍ପୂର୍ଣ୍ଣ ସୁଖ, ଅର୍ଥାତ୍ ସାରା ସୃଷ୍ଟି ସତ୍ଵଗୁଣ। ସମ୍ପୂର୍ଣ୍ଣ ସୁଖ ଅର୍ଥାତ୍ ସାରା ସୃଷ୍ଟି ସତ୍ଵଗୁଣୀ। ବାକି ଏଭଳି କୁହାଯିବ ନାହିଁ ଯେ ଯିଏ ସତ୍ୟ କହୁଛି ସିଏ ସତ୍ଵଗୁଣୀ ଏବଂ ଯିଏ ମିଥ୍ୟା କହୁଛି ସିଏ କଳିଯୁଗୀ ତମୋଗୁଣୀ। ଏହିଭଳି ଭାବରେ ହିଁ ଦୁନିଆ ଚାଲି ଆସୁଛି। ଏବେ ଯେହେତୁ ଆମେମାନେ ସତ୍ୟଯୁଗ ବୋଲି କହୁଛେ, ତେବେ ଏଥିରୁ ପ୍ରମାଣିତ ହେଉଛି ଯେ ସେଠାରେ ସାରା ସୃଷ୍ଟିରେ ସତ୍ଵଗୁଣୀ ସତ୍ଵପ୍ରଧାନତା ଦରକାର। ବାକି ହିଁ ଏହି ଧରାପୃଷ୍ଠରେ ଏଭଳି ମଧ୍ୟ ସମୟ ଥିଲା ଯେତେବେଳେ ସତ୍ୟଯୁଗ ଥିଲା, ସେତେବେଳେ ସାରା ସଂସାର ସତ୍ଵଗୁଣୀ ଥିଲା। ଏବେ ତ ସତ୍ୟଯୁଗ ନାହିଁ, ଏବେ ତ କଳିଯୁଗୀ ଦୁନିଆ ଅର୍ଥାତ୍ ସାରା ସୃଷ୍ଟିରେ ତମୋ ପ୍ରଧାନତାର ରାଜ୍ୟ ଚାଲିଛି। ତେବେ ଏହି ତମୋଗୁଣୀ ସମୟରେ ସତ୍ଵଗୁଣୀ ପୁଣି କେଉଁଠୁ ଆସିବ? ଏବେ ତ ଘୋର ଅନ୍ଧକାରର ସମୟ, ଯେଉଁ ସମୟକୁ ବ୍ରହ୍ମାଙ୍କର ରାତି ବୋଲି କୁହାଯାଉଛି। ବ୍ରହ୍ମାଙ୍କର ଦିନ ହେଲା ସତ୍ୟଯୁଗ ଏବଂ ବ୍ରହ୍ମାଙ୍କର ରାତି ହେଲା କଳିଯୁଗ। ତେଣୁ ଉଭୟ ଯୁଗକୁ ଆମେ ଏକାଠି ମିଶାଇ ପାରିବା ନାହିଁ। 2 ଏହି କଳିଯୁଗୀ ଅସାର ସଂସାରରୁ ସତ୍ୟଯୁଗୀ ସୁଖମୟ ଦୁନିଆକୁ ନେଇଯିବା, ଏହା ଏକମାତ୍ର ପରମାତ୍ମାଙ୍କର ହିଁ କାମ। ଏହି କଳିଯୁଗୀ ସଂସାରକୁ ଅସାର ସଂସାର ବୋଲି କାହିଁକି କୁହାଯାଉଛି? କାରଣ ଏହି ଦୁନିଆରେ କୌଣସି ସାର ନାହିଁ, ଅର୍ଥାତ୍ କୌଣସି ବସ୍ତୁରେ ଶକ୍ତି ନାହିଁ, ଅର୍ଥାତ୍ ସୁଖ ଶାନ୍ତି ପବିତ୍ରତା କିଛି ବି ନାହିଁ। କିନ୍ତୁ ଦିନ ଥିଲା ଏହି ସୃଷ୍ଟିରେ ସୁଖ ଶାନ୍ତି ପବିତ୍ରତା ସବୁକିଛି ଥିଲା। ଏବେ ତ କୌଣସି ଜିନିଷରେ ଶକ୍ତି ନାହିଁ, କାରଣ ଏହି ସୃଷ୍ଟିରେ 5 ବିକାର ରୂପୀ ଭୂତମାନଙ୍କର ପ୍ରବେଶତା ହୋଇଯାଇଛି। ସେଥିପାଇଁ ଏହି ସୃଷ୍ଟିକୁ ଭୟର ସାଗର ଅଥବା କର୍ମବନ୍ଧନର ସାଗର ବୋଲି କୁହାଯାଉଛି। ସେଇଥିପାଇଁ ହିଁ ମନୁଷ୍ୟ ଦୁଃଖୀ ହୋଇ ପରମାତ୍ମାଙ୍କୁ ଡାକୁଛି, କହୁଛନ୍ତି, ହେ ଭଗବାନ ପରମାତ୍ମା, ଆମକୁ ଏହି ଭବସାଗରରୁ ଉଦ୍ଧାର କର। ଏଥିରୁ ପ୍ରମାଣିତ ହେଉଛି ଯେ ନିଶ୍ଚିତ ଭାବରେ କୌଣସି ଅଭୟ ଅର୍ଥାତ୍ ନିର୍ଭୟତାର ସଂସାର ମଧ୍ୟ ଅଛି, ଯେଉଁଠିକୁ ସମସ୍ତେ ଯିବାକୁ ଚାହୁଁଛନ୍ତି। ସେଥିପାଇଁ ଏହି ସଂସାରକୁ ପାପର ସାଗର ବୋଲି କହୁଛନ୍ତି। ଯେଉଁଠାରୁ ପାରି ହୁଏ ପୁଣ୍ୟ ଆତ୍ମାମାନଙ୍କର ଦୁନିଆକୁ ଯିବାକୁ ଚାହୁଁଛନ୍ତି। ତେବେ 2 ଦୁନିଆ ରହିଛି, ଗୋଟିଏ ହେଲା ସତ୍ୟଯୁଗୀ ସାରଯୁକ୍ତ ଏବଂ ଗୋଟିଏ ହେଲା ସତ୍ୟଯୁଗୀ ସାରଯୁକ୍ତ ଅର୍ଥାତ୍ ସୁଖମୟ ଦୁନିଆ, ଏବଂ ଅନ୍ୟଟି କଳିଯୁଗୀ ଅସାର ଦୁନିଆ। ଉଭୟ ଦୁନିଆ ଏହି ସୃଷ୍ଟିରେ ହିଁ ରହିଛି। ବର୍ତ୍ତମାନ ପରମାତ୍ମା ସେହି ସାରଯୁକ୍ତ ଦୁନିଆର ସ୍ଥାପନା କରୁଛନ୍ତି। ଆଚ୍ଛା, ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେପରି ଜ୍ଞାନ ଏକ ବିଷୟ ଅଟେ, ସେହିପରି ସେବା ମଧ୍ୟ ପାଠପଢ଼ାର ଏକ ବିଷୟ ଅଟେ। ଯିଏ ଏଥିରେ ବିଶ୍ୱସ୍ତ ଏବଂ ନିଶ୍ଚୟ ବୁଦ୍ଧି ଅଟନ୍ତି, ସେହିମାନେ ହିଁ ଆଗ ନମ୍ବରକୁ ଯାଇପାରିବେ। ସକାଳଠାରୁ ରାତ୍ରି ପର୍ଯ୍ୟନ୍ତ ନିଜର କାର୍ଯ୍ୟକ୍ରମକୁ ନିର୍ଦ୍ଧାର୍ଯ୍ୟ କର, ପ୍ରତିଦିନର ଡାଏରୀ ରଖ, କାହିଁକି ନା ତୁମେମାନେ ଦାୟିତ୍ୱ ସମ୍ପନ୍ନ ଆତ୍ମା ଅଟ, ସାଧାରଣ ଆତ୍ମା ନୁହଁ, ବିଶ୍ୱ କଲ୍ୟାଣକାରୀ ଆତ୍ମା ଅଟ। ତେବେ ଯିଏ ଯେତେ ବଡ଼ ଲୋକ ହୋଇଥାଏ ତାଙ୍କର ଦିନଚର୍ଯ୍ୟା ମଧ୍ୟ ସେହି ଅନୁସାରେ ନିର୍ଦ୍ଧାର୍ଯ୍ୟ ହୋଇଥାଏ। ଓମ୍ ଶାନ୍ତି।